ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଉଲ୍ଲେଖନୀୟ ସେବା ପାଇଁ 15 ଜଣ ନର୍ସଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି। ନିଟ୍ ପିଜି ପରୀକ୍ଷାକୁ ଗୋଟିଏ ଅଧିବେଶନରେ କରିବା ପାଇଁ ଏନ୍ବିଇକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ତିସ୍ତା ନଦୀ ଦୁର୍ଘଟଣାରେ ଓଡ଼ିଆ ଯାତ୍ରୀଙ୍କ ଉଦ୍ଧାର, ଚିକିତ୍ସା ଓ ପ୍ରତ୍ୟାବର୍ତ୍ତନ ନେଇ ସିକିମ୍ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଏବଂ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଲଘୁଚାପରେ ପରିଣତ ହେବା ସମ୍ଭାବନା, ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 12 ଜିଲ୍ଲାକୁ ସତର୍କ ସୂଚନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ନର୍ସିଂ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ 15 ଜଣ ନର୍ସିଂ ବୃତ୍ତିଧାରୀଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ପୁରସ୍କାର 2025 ପ୍ରଦାନ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ନର୍ସ ଏବଂ ନର୍ସିଂ ବୃତ୍ତି କ୍ଷେତ୍ରରେ ଉତ୍କୃଷ୍ଟ ସେବା ପାଇଁ ଏହି ପୁରସ୍କାର 1973 ପ୍ରଦାନ କରାଯାଉଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ପିଜି ପରୀକ୍ଷା 2025 ଗୋଟିଏ ଅଧିବେଶନରେ କରିବା ପାଇଁ ସୁପ୍ରିମକୋର୍ଟ ଜାତୀୟ ପରୀକ୍ଷା ବୋର୍ଡ ଏନ୍ବିଇକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ଆଜି ଏ ସମ୍ପର୍କିତ ମାମଲାର ଶୁଣାଣି କରି 2 ଅଧିବେଶନରେ ହେଉଥିବା ପରୀକ୍ଷାକୁ ତ୍ରୁଟିପୂର୍ଣ୍ଣ ଦର୍ଶାଇବା ସହ ଏନ୍ବିଇର ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ପରୀକ୍ଷା ପାଇଁ ସମସ୍ତ ପରୀକ୍ଷାର୍ଥୀଙ୍କୁ ସମାନ ସୁଯୋଗ ମିଳିବା ଉଚିତ ବୋଲି ମତପୋଷଣ କରିଛନ୍ତି। ସୂଚନାଯୋଗ୍ୟ, ନିଟ୍ ପିଜି ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ଆସନ୍ତା 15 ଅନୁଷ୍ଠିତ ହେବ। ପ୍ରତ୍ୟେକ ଶିଶୁର ଅଭିବୃଦ୍ଧି ପାଇଁ ଏକ ସୁରକ୍ଷିତ ଏବଂ ପୋଷଣକାରୀ ପାରିବାରିକ ପରିବେଶର ଆବଶ୍ୟକତା ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। ପୁରୀଠାରେ ଆଜି 2 ଜାତୀୟ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ମିଳନୀକୁ ଉଦ୍ଘାଟନ କରି ଶ୍ରୀମତୀ ପରିଡ଼ା କହିଛନ୍ତି, ପ୍ରତ୍ୟେକ ଶିଶୁ ମଧ୍ୟରେ ପ୍ରତିଭା ରହିଛି ଓ ଏହାର ଉନ୍ମେଷ ସମାଜକୁ ସମୃଦ୍ଧ ଓ ଶୃଙ୍ଖଳିତ କରିପାରିବ। ଚିନ୍ତା, ଚେତନା, ଶିକ୍ଷା ଓ ପ୍ରତିବଦ୍ଧତାକୁ ପୁନଃ ନିର୍ମାଣ କରିବା ପାଇଁ ଆଜି ଏହି ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶା ପୋଷ୍ୟ ସନ୍ତାନ ଗ୍ରହଣ ବ୍ୟବସ୍ଥାକୁ ସୁଗମ କରିବାରେ ଉଲ୍ଲେଖନୀୟ ଅଗ୍ରଗତି କରିଛି। ଏହି ଅବସରରେ ସଫଳ ପୋଷ୍ୟ ସନ୍ତାନ ଗ୍ରହଣକାରୀଙ୍କ କାହାଣୀକୁ ନେଇ ଷ୍ଟୋରିଜ୍ ଅଫ୍ ହୋମ୍ ଆଣ୍ଡ ହିଲିଂ ନାମରେ ଏକ କଫି ଟେବୁଲ୍ ବୁକ୍ର ଉନ୍ମୋଚନ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରସ୍ଥିତ ବୁର୍ଲା ଭୀମସାର ସୁପର ସ୍ପେଶିଆଲିଟି ହସ୍ପିଟାଲର ନୂତନ କୋଠାକୁ ଆଜି ଉଦ୍ଘାଟନ କରିଛନ୍ତି। 150 କୋଟି ଟଙ୍କାରେ ନିର୍ମିତ ହସ୍ପିଟାଲରେ ଅତ୍ୟାଧୁନିକ ସେବା ବ୍ୟବସ୍ଥା ରହିଛି। ଏହି ନୂତନ କୋଠାରେ 85 ଶଯ୍ୟା ବିଶିଷ୍ଟ ଆଇସିୟୁ, ପ୍ଲାଷ୍ଟିକ୍ ସର୍ଜରୀ, ଶିଶୁରୋଗ ସର୍ଜରୀ, ହେମାଟୋଲୋଜି ସମେତ ଏମ୍ଆର୍ଆଇ ଏବଂ ସିଟି ସ୍କାନ୍ ଆଦି ବିଭାଗ ରହିଛି। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ସୋମବାର ଦିନ କେନ୍ଦ୍ରାପଡ଼ା ଗସ୍ତ କରି ତ୍ରିରଙ୍ଗା ଶୋଭାଯାତ୍ରାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଆଜି ଜିଲ୍ଲାପାଳ ସ୍କୃତିରଞ୍ଜନ ପ୍ରଧାନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ଆନୁଷଙ୍ଗିକ ଦିଗ ଉପରେ ଜିଲ୍ଲାପାଳ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମାଉସୀମା ମନ୍ଦିରଠାରୁ ବଳଦେବଜୀଉ ମନ୍ଦିର ପର୍ଯ୍ୟନ୍ତ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେବା ପରେ ସର୍କିଟ୍ ହାଉସ୍ଠାରେ ସମୀକ୍ଷା ବୈଠକରେ ଯୋଗଦେବେ। ଆଜି ଅନୁଷ୍ଠିତ ବୈଠକରେ ଏସ୍ପି ସିଦ୍ଧାର୍ଥ କଟାରିଆ, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକଙ୍କ ସମେତ ଜିଲ୍ଲାର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କର 1 ପୂର୍ତ୍ତି ଉପଲକ୍ଷେ ଭଦ୍ରକ କୁଆଁସସ୍ଥିତ ବିଧାନସଭା ନିର୍ବାଚନ ମଣ୍ଡଳୀ କାର୍ଯ୍ୟାଳୟରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର ପ୍ରମୁଖ ଯୋଗଦେଇ ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା, ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ ଆଦି ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ସାଳନ୍ଦୀ ନଦୀର ପୁନରୁଦ୍ଧାର, ସହର ସୌନ୍ଦର୍ଯ୍ୟକରଣ ପାଇଁ 15 କୋଟି ଟଙ୍କା ବ୍ୟୟବରାଦ, ବିସ୍ଥାପିତ ବ୍ୟବସାୟୀଙ୍କୁ ଥଇଥାନ, ଟ୍ରାଫିକ୍ ସମସ୍ୟା ଦୂର କରିବା ଓ ରିଙ୍ଗରୋଡ୍ ନିର୍ମାଣ ଆଦି ସମସ୍ୟାର ସମାଧାନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି, ଆକାଶବାଣୀ କଟକ କେନ୍ଦ୍ରରୁ। ସିକିମ୍ର ତିସ୍ତା ନଦୀରେ ପର୍ଯ୍ୟଟକ ଗାଡ଼ି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଦୁର୍ଘଟଣାଗ୍ରସ୍ତ ଓଡ଼ିଆ ଯାତ୍ରୀଙ୍କ ଉଦ୍ଧାର, ଚିକିତ୍ସା ଓ ପ୍ରତ୍ୟାବର୍ତ୍ତନ ପାଇଁ ସିକିମ୍ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍କ ସହ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଟେଲିଫୋନ୍ ଯୋଗେ କଥାବାର୍ତ୍ତା ହୋଇଛନ୍ତି। ରାଜ୍ୟ ପରିବହନ ବିଭାଗର ଅତିରିକ୍ତ କମିଶନର ଓ ଯୁଗ୍ମ କମିଶନରଙ୍କ ସମେତ ଏକ ସ୍ୱତନ୍ତ୍ର ଦଳ ସିକିମ୍ ଗସ୍ତ କରିଛନ୍ତି। ଘଟଣାକୁ ନେଇ ସିକିମ୍ ସରକାରଙ୍କ ସହ ରାଜ୍ୟ ସରକାର ଯୋଗାଯୋଗରେ ରହିଛନ୍ତି। ସୂଚନାଯୋଗ୍ୟ, ଗତକାଲି ରାତିରେ 11 ଜଣ ପର୍ଯ୍ୟଟକଙ୍କ ସହିତ ଏକ ଗାଡ଼ି ଗ୍ୟାଙ୍ଗଟକ୍ ଅଭିମୁଖେ ଯିବା ସମୟରେ ସିକିମ୍ର ଚୁଙ୍ଗଥାଙ୍ଗ ମୁନ୍ସିଥାଙ୍ଗଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରଥଯାତ୍ରା ସମୟରେ 1000 ସ୍ୱତନ୍ତ୍ର ବସ୍ ପୁରୀକୁ ଚଳାଚଳ କରିବ ବୋଲି ରାଜ୍ୟ ପରିବହନ କମିଶନର ଅମିତାଭ ଠାକୁର କହିଛନ୍ତି। ପୁରୀ ତାଳବଣିଆ ଏବଂ ମାଳତୀ ପାଟପୁରରେ ବସ୍ ରହଣିର ବ୍ୟବସ୍ଥା କରାଯିବ। ଗାଡ଼ି ମାଲିକମାନେ ଧାର୍ଯ୍ୟଠାରୁ ଅଧିକ ଭଡ଼ା ନେଇପାରିବେ ନାହିଁ ବୋଲି ଘରୋଇ ବସ୍ ମାଲିକ ସଂଘ ସହ ଆଲୋଚନା ପରେ ଶ୍ରୀ ଠାକୁର ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଲକ୍ଷ୍ୟପତି ଦିଦି ଯୋଜନା ବର୍ତ୍ତମାନ ଏକ ଆନ୍ଦୋଳନରେ ପରିଣତ ହୋଇଛି। ଲକ୍ଷ୍ୟପତି ଦିଦି ଯୋଜନାରେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ସହ ସେମାନଙ୍କ ମଧ୍ୟରେ ନେତୃତ୍ୱ ଭାବନା ଜାଗ୍ରତ କରୁଛି। ଏ ସମ୍ପର୍କରେ ଏକ ରିପୋର୍ଟ।
ଦେଶର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ସଫଳତାକୁ ସମର୍ଥନ ଦେବା ଏବଂ ଗ୍ରାମୀଣ ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଲକ୍ଷ୍ୟରେ ଗତକାଲି ମିଶନ ଶକ୍ତି ବିଭାଗ ପକ୍ଷରୁ ରାଜ୍ୟରେ ଲକ୍ଷ୍ୟପତି ଦିଦି ସମ୍ମିଳନୀ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀ ଆଧାରିତ ଆର୍ଥିକ କାର୍ଯ୍ୟକଳାପ ଜରିଆରେ ବାର୍ଷିକ 1,00,000 ବା ତଦୁର୍ଦ୍ଧ ଟଙ୍କା ଆୟ କରିଥିବା ଲକ୍ଷ୍ୟପତି ଦିଦିମାନଙ୍କୁ ସମ୍ମାନିତ କରାଯାଇଛି। ରାଜ୍ୟରେ ବର୍ଷକରେ 16,00,000ରୁ ଅଧିକ ଲକ୍ଷ୍ୟପତି ଦିଦି ସୃଷ୍ଟି ହୋଇଛନ୍ତି। 2027 ସୁଦ୍ଧା 25,00,000 ଲକ୍ଷ୍ୟପତି ଦିଦି ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ଯୁଗାନ୍ତକାରୀ ଯୋଜନାର ପ୍ରଶଂସା କରି ମାଲକାନଗିରି ଜିଲ୍ଲା ବୋଇଲାପାରି ଗ୍ରାମର ମା ଲକ୍ଷ୍ମୀ ଏସ୍ଏସ୍ଟି ସଦସ୍ୟା ସରସ୍ୱତୀ ମାଡକାମି ପ୍ରତିକ୍ରିୟାରେ କହିଛନ୍ତି,
ମୁଁ ଯେତେବେଳେ ଜାଣିବା ପାଇଁ ପାଇଲି ଯେ ଗଭର୍ଣ୍ଣମେଣ୍ଟ ଲକ୍ଷ୍ୟପତି ଦିଦି ସ୍କିମ୍ଟା ଆରମ୍ଭ ହେଉଛି, ମୁଁ OLM ଡିପାର୍ଟମେଣ୍ଟ ସହ ଯୋଗାଯୋଗ କରି ବ୍ୟାଙ୍କର 10,00,000 ଟଙ୍କା ଋଣ ନେଲି। ନେଇକି ମୁଁ ମୋଟରସାଇକେଲ ପାର୍ଟସ୍ ଗ୍ୟାରେଜ୍ ସ୍ପେୟାର ପାର୍ଟ ଦୋକାନ ଆରମ୍ଭ କଲୁ। ଆମ ଦୋକାନ ଏବେ ଭଲ ଚାଲୁଅଛି। ଆମ ଦୋକାନରେ 2 କର୍ମଚାରୀ କାମ କରୁଅଛନ୍ତି। ପ୍ରଧାନମନ୍ତ୍ରୀ ଲକ୍ଷ୍ୟପତି ଯୋଜନା ଆରମ୍ଭ କରିଥିବାରୁ ମାଲକାନଗିରି ଜିଲ୍ଲାରୁ ବହୁ ସଂଖ୍ୟା SHG ମା'ମାନେ ଲକ୍ଷ୍ୟପତି ଦିଦିରେ ଉପକୃତ ହୋଇଛନ୍ତି। କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମାଲକାନଗିରି ଜିଲ୍ଲା ପ୍ରଶାସନକୁ ମଧ୍ୟ ଧନ୍ୟବାଦ ଜଣାଉଛି।
ଆକାଶବାଣୀ ସମାଚାର ପାଇଁ ମୁଁ ସ୍ମୃତି ରେଖା ତାରିଣୀ।
ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବିନିକା ଓ ସଦର ବ୍ଲକରେ ଆଜି ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ କୃଷି ବୈଜ୍ଞାନିକଙ୍କ ସହ ଚାଷୀମାନେ ବିଭିନ୍ନ କୃଷି ପ୍ରସଙ୍ଗରେ ଆଲୋଚନା କରିଥିଲେ। କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁ ସୁରକ୍ଷା ସମ୍ପର୍କିତ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମିଶନ ବାତ୍ସଲ୍ୟକୁ ତ୍ୱରାନ୍ୱିତ କରିବା ନେଇ ଗୁରୁତ୍ୱାରୋପ କରାଯାଇଥିଲା। ଜିଲ୍ଲାର ସମସ୍ତ ଅସହାୟ ଶିଶୁମାନଙ୍କୁ ସୁରକ୍ଷା ପ୍ରଦାନ ସହ ଏକ ଶିଶୁ ଅନୁକୂଳ ପରିବେଶ ସୃଷ୍ଟି ସଂକ୍ରାନ୍ତରେ ଉପସ୍ଥିତ ବକ୍ତାମାନେ ଆଲୋଚନା କରିଥିଲେ। ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାମେଶ୍ୱର ସାହିରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଆଇନ ସେବା ପ୍ରାଧିକରଣ ଅଧିନିୟମ 1987 ନିଃଶୁଳ୍କ ଆଇନ ସେବା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଇଥିଲା। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମାଳିସାହି ଗ୍ରାମରେ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ଓ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଭଞ୍ଜ ଜୟନ୍ତୀ ପାଳିତ ହୋଇଯାଇଛି। ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା କ୍ଷେତ୍ରରେ ଭଞ୍ଜ ସାହିତ୍ୟର ବିଶେଷ ଭୂମିକା ରହିଛି ବୋଲି ବକ୍ତାମାନେ ମତ ଦେଇଥିଲେ। ହିନ୍ଦୀ ସାମ୍ବାଦିକତା କ୍ଷେତ୍ରରେ ପ୍ରଥମ ହିନ୍ଦୀ ଖବରକାଗଜ ଉତ୍ତଣ୍ଡ ମାର୍ତ୍ତଣ୍ଡର ସ୍କୃତିରକ୍ଷାରେ ପ୍ରତିବର୍ଷ ଆଜିର ଦିନକୁ ଦେଶରେ ହିନ୍ଦୀ ସାମ୍ବାଦିକତା ଦିବସ ରୂପେ ପାଳନ କରାଯାଉଛି। 1826 ମସିହା ମଇ ମାସ 30 ତାରିଖରେ ହିନ୍ଦୀ ଭାଷାରେ ପ୍ରଥମ ଖବରକାଗଜ ଉତ୍ତଣ୍ଡ ମାର୍ତ୍ତଣ୍ଡ ପ୍ରକାଶ ପାଇଥିଲା। ପାଣିପାଗ, ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଉତ୍ତର ଓ ଉତ୍ତର ପୂର୍ବ ଦିଗରେ ଗତି କରୁଛି। ଆସନ୍ତା 12 ମଧ୍ୟରେ ଅବପାତ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ପୂର୍ବ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 12 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଉଲ୍ଲେଖନୀୟ ସେବା ପାଇଁ 15 ନର୍ସଙ୍କୁ ଫ୍ଲୋରେନ୍ସ ନାଇଟେଙ୍ଗେଲ ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି। ନିଟ୍ ପିଜି ପରୀକ୍ଷାକୁ ଗୋଟିଏ ଅଧିବେଶନରେ କରିବା ପାଇଁ ଏନ୍ବିଇକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ତିସ୍ତା ନଦୀ ଦୁର୍ଘଟଣାରେ ଓଡ଼ିଆ ଯାତ୍ରୀଙ୍କ ଉଦ୍ଧାର, ଚିକିତ୍ସା ଓ ପ୍ରତ୍ୟାବର୍ତ୍ତନ ନେଇ ସିକିମ୍ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଲଘୁଚାପରେ ପରିଣତ ହେବା ସମ୍ଭାବନା, ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 12 ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।